ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। 75 ବର୍ଷ ଜନ୍ମଦିନ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପିଏ ବ୍ୟବସ୍ଥାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଆର୍ବିଆଇ। ଏକ ହତ୍ୟା ମାମଲାରେ ଜଡ଼ିତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଜାମିନକୁ ବାତିଲ କଲେ ସୁପ୍ରିମକୋର୍ଟ। ଏବଂ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚଣ୍ଡୀଗଡ଼ଠାରେ ଜାରି ରହିଛି ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଦେଶବ୍ୟାପୀ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ସହାୟତା ରାଶି ଆଜି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦାନ କରିବେ। ପ୍ରାୟ 10 ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପଠାଯିବ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଦିଗରେ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ସୁମନ ଶକ୍ତି ଚାଟବଟ୍ର ଶୁଭାରମ୍ଭ ସହ ଆଦି କର୍ମଯୋଗୀ ଅଭିଯାନର ଅଂଶସ୍ୱରୂପ ଶ୍ରୀ ମୋଦି ମଧ୍ୟପ୍ରଦେଶ ପାଇଁ ଆଦି ସେବା ପର୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଶ୍ରୀ ମୋଦି ତାଙ୍କ କଠିନ ପରିଶ୍ରମ ମାଧ୍ୟମରେ ଅସାଧାରଣ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଉପରେ ବିଶ୍ୱ ସମୁଦାୟ ଗଭୀର ଆସ୍ଥା ପ୍ରକଟ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଭାରତ ବିଶ୍ୱ ମଞ୍ଚରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିବା ସହ ବିକଶିତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ତ୍ୟାଗ ଓ ତିତିକ୍ଷାର ଏକ ପ୍ରତୀକ ବୋଲି ଅଭିହିତ କରିବା ସହ ସେ କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆଜି ଦେଶବ୍ୟାପୀ ମେଗା ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଆୟୋଜିତ ଶିବିରରେ ରକ୍ତଦାନ କରିଛନ୍ତି। ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ଗୋଟିଏ ଦିନରେ ଦେଶବ୍ୟାପୀ 7,000 ଶିବିର ଆୟୋଜନ କରି 3 ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। ଏହି ଅବସରରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିଭିନ୍ନ ଶିବିର ପରିଦର୍ଶନ କରି ଆୟୋଜକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିକୁ ସେବାର ମାଧ୍ୟମ ଭାବେ ରୂପାନ୍ତରଣ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ହମାରେ ଆଦର୍ଶ ପୁରୁଷ ବିଶ୍ୱ ମେ ବିଖ୍ୟାତ ୟଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କେ ଜନ୍ମଦିନ ପର ମେଗା ବ୍ଲଡ୍ ଡୋନେସନ ଡ୍ରାଇଭ ଆରମ୍ଭ ହୁଇ ହେ। ମୁଝେ ବି ସୌଭାଗ୍ୟ ମିଲା ହେ ବ୍ଲଡ୍ ଡୋନେସନ କା। ଦେଶ କେ ଜନ ଜନ ସେ ମେ ଆହ୍ୱାନ କରୁଙ୍ଗା କି ସେବା କି ଭାବନା କେ ସାଥ 140 କରୋଡ ଦେଶବାସୀଙ୍କ କି ସେବା ମେ ହମ ସବ ଜୁଟ ଯାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିବସ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଏକ ଆନନ୍ଦର ଦିବସ ବୋଲି ଅଭିହିତ କରିଛନ୍ତି। ଶ୍ରୀ ମୋଦିଙ୍କ ନେତୃତ୍ୱ ଦେଶକୁ ନୂଆ ଦିଶା ଦେଖାଇଥିବାବେଳେ ନବ ଆନ୍ଦୋଳନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଆଜି ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା ଅଭିଯାନ, ଏକ ପେଡ଼ ମା କେ ନାମ ଏବଂ ସୁସ୍ଥ ନାରୀ ସଶକ୍ତ ପରିବାର ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସୁଦୃଶ୍ୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଶ୍ରୀ ପଟ୍ଟନାୟକ 750 ପଦ୍ମ ବିଶିଷ୍ଟ ବାଲୁକା କଳାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ବିଜେପିର ନେତାମାନେ ଇଣ୍ଡିଆ ଗେଟ୍ ନିକଟରେ ଆୟୋଜିତ ସେବା ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଗଣମାଧ୍ୟମକୁ ଶ୍ରୀମତୀ ଗୁପ୍ତା କହିଛନ୍ତି ସେବା ପକ୍ଷ ଆସନ୍ତା 15 ଦିନ ପାଇଁ ଆୟୋଜନ କରାଯାଇଛି, ଯେଉଁଥିରେ ଦିଲ୍ଲୀବାସୀଙ୍କ ପାଇଁ 75ଟି ଯୋଜନା ଉତ୍ସର୍ଗ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ 11 ବର୍ଷ ଧରି ଦିଲ୍ଲୀର ଲୋକଙ୍କୁ ବହୁ ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଥିବା ଶ୍ରୀମତୀ ଗୁପ୍ତା କହିଛନ୍ତି। ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ଠକେଇ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଭାରତ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପେମେଣ୍ଟ ଏଗ୍ରିଗେଟର ପିଏ ବ୍ୟବସ୍ଥାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଅର୍ଥ ଫେରସ୍ତ ସମୟସୀମା, ତଥ୍ୟ ସୁରକ୍ଷା, ଠକେଇର ସମୟ ଉପଯୋଗୀ ମୁକାବିଲା ଏବଂ ବୋର୍ଡ ଅନୁମୋଦିତ ବିବାଦର ସମାଧାନ ନେଇ ଏହି ନିର୍ଦ୍ଦେଶାବଳୀରେ ସ୍ୱଷ୍ଟ କରାଯାଇଛି। ଆର୍ଥିକ କାରବାର ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତୁରନ୍ତ ଏବଂ ସ୍ୱଚ୍ଛ ସମାଧାନ ଏହି ନିର୍ଦ୍ଦେଶାବଳୀ ଦ୍ୱାରା ସୁନିଶ୍ଚିତ ହୋଇପାରିବ। ପେମେଣ୍ଟ ଏଗ୍ରିଗେଟର ପିଏ ବ୍ୟବସ୍ଥା ମାଧ୍ୟମରେ ଏଣିକି ଠକେଇ ଚିହ୍ନଟ ଓ ଡେଟା ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟାଙ୍କଗୁଡ଼ିକୁ ପେମେଣ୍ଟ ଏଗ୍ରିଗେଟର ଭାବରେ କାର୍ଯ୍ୟ କରିବା ପାଇଁ ଆବେଦନ ବ୍ୟବସ୍ଥାରୁ ମୁକ୍ତ ରଖାଯାଇଛି। ତେବେ ଅଣବ୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକୁ ଆର୍ବିଆଇ ପୋର୍ଟାଲ୍ରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ସୃଜନଶୀଳତାର ସମସ୍ତ ସ୍ଥପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୁଦୃଢ଼, ଉନ୍ନତ ଓ ସକ୍ଷମ ଭାରତବର୍ଷ ନିର୍ମାଣରେ ଏହି କର୍ମଯୋଗୀମାନଙ୍କ ପ୍ରତିଭା ଓ କଠିନ ପରିଶ୍ରମର ଅମୂଲ୍ୟ ଯୋଗଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ସେଟ୍ଟି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ଦିଆଯାଇଥିବା ଜାମିନକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସିବିଆଇ ପକ୍ଷରୁ ଆଗତ ଏକ ଆବେଦନକୁ ବିଚାର କରି ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। 2001 ମୁମ୍ବାଇରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଗତବର୍ଷ ଅକ୍ଟୋବର 23 ବମ୍ବେ ହାଇକୋର୍ଟ ଛୋଟା ରାଜନକୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାରେ ରାଜନକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି। ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲା। ସୁପ୍ରିମକୋର୍ଟ କହିଛନ୍ତି ରାଜନ 37 ଧରି ପଳାତକ ଥିଲେ ଏବଂ 4 ମାମଲାରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି। ହାଇଦ୍ରାବାଦ ମୁକ୍ତି ଦିବସ ଉପଲକ୍ଷେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଶହୀଦମାନଙ୍କ ବୀରତ୍ୱ ଓ ସେମାନଙ୍କ ସ୍ୱପ୍ନ ଦେଶର ବିକାଶରେ ବିଶେଷ ସହାୟକ ହେବ। ନିଜାମ ଶାସନରୁ ମାତୃଭୂମିକୁ ମୁକ୍ତ କରିବା ଏବଂ ରାଜାକରରୁ ମୁକ୍ତି ପାଇବା ଲାଗି ଲୋକମାନେ ଅମାନବୀୟ ଯନ୍ତ୍ରଣା ଭୋଗ କରି ଦେଶକୁ ଏକତ୍ର କରିବାକୁ ଉଦ୍ୟମ କରିଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ଦିବସ ପୂର୍ବ ହାଇଦ୍ରାବାଦର ଲୋକଙ୍କ ଦେଶପ୍ରେମକୁ ଦର୍ଶାଉଛି। ସୂଚନାଯୋଗ୍ୟ ଯେ ତେଲଙ୍ଗାନା, କର୍ଣ୍ଣାଟକ ଏବଂ ମରାଠାୱାଡ଼ା ଅଞ୍ଚଳକୁ ନେଇ ସେତେବେଳେ ହାଇଦ୍ରାବାଦ ଜଣାଶୁଣା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନେଇ ଘୋଷଣା କରିଥିଲେ। ଗତ 3 ଜିଏସ୍ଟି ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନାଗରିକଙ୍କ ଜୀବନକୁ ସରଳ ଏବଂ ସହଜ କରିବା ଲକ୍ଷ୍ୟ ନେଇ ଅନେକ କ୍ଷେତ୍ରରେ ଟିକସ ହାର ହ୍ରାସ ପାଇଁ ନିଷ୍ପତ୍ତି ହୋଇଛି। କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜିଏସ୍ଟି 12% 5% ହ୍ରାସ କରାଯାଇଛି। ଲୁହା, ଇସ୍କାତ ଓ କାଠରେ ତିଆରି ରୋଷେଇ ସାମଗ୍ରୀ, ଟେବୁଲ ଏବଂ ଶୌଚାଳୟ ଉପଯୋଗୀ ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର 12% 5% ହ୍ରାସ କରାଯାଇଛି। ପରବର୍ତ୍ତୀ ପିଢ଼ି ସଂସ୍କାର ଅଧୀନରେ ଗ୍ରହଣ କରାଯାଇଥିବା ଏଭଳି ନିଷ୍ପତ୍ତି ସାଧାରଣ ଲୋକଙ୍କୁ ଉତ୍ସାହିତ କରିଛି। ଏହି ନୂତନ ଟିକସ ହାର ଆସନ୍ତା 22 କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାର 15 ଅର୍ଥ କମିଶନ ଜରିଆରେ ତାମିଲନାଡୁ ଓ ଆସାମର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ 342 ମଞ୍ଜୁର କରିଛନ୍ତି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ତାମିଲନାଡୁ ପାଇଁ 2025-26 ଆର୍ଥିକ ବର୍ଷ ସକାଶେ ପ୍ରଥମ ଦଫାରେ 127 ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆସାମ ପାଇଁ 214 ଅଧିକ ମଞ୍ଜୁର କରାଯାଇଛି। ଏହି ଅନୁଦାନ ପରିମଳ, ପରିବାରର ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ ଯୋଗାଣ, ବର୍ଷା ଅମଳ ପ୍ରକଳ୍ପ ଆଦି ମୌଳିକ ସୁବିଧା ହାସଲ ଦିଗରେ ସହାୟକ ହେବ। କେନ୍ଦ୍ର ସରକାର ପଞ୍ଚାୟତିରାଜ ଓ ଜଳଶକ୍ତି ମିଶନ ମନ୍ତ୍ରଣାଳୟ ମାଧ୍ୟମରେ ରାଜ୍ୟଗୁଡ଼ିକର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ଲାଗି 15 ଅର୍ଥ ଆୟୋଗକୁ ସୁପାରିଶ କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ଚଳିତ ଦିନିକିଆ ଅନ୍ତର୍ଜାତୀୟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଚଣ୍ଡୀଗଡ଼ଠାରେ ଜାରି ରହିଛି। ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 5 କୌଣସି ୱିକେଟ୍ ନ ହରାଇ 37 ସଂଗ୍ରହ କରିଛି। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ 8 ବିଜୟୀ ହୋଇ ସିରିଜ୍ରେ 1-0 ଆଗୁଆ ରହିଛି। ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। 75 ଜନ୍ମଦିନ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପିଏ ବ୍ୟବସ୍ଥାରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଆର୍ବିଆଇ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚଣ୍ଡୀଗଡ଼ଠାରେ ଜାରି ରହିଛି ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।